भगवते वासुदेवाय श्रीमद्भागवतम दशम स्कंद 13 अध्याय श्लोक 17 57 57 इतिरे से अतर्के निज महिमनि सुप्रमिति के इतिरेसे अतर्के निज महिमनि सुप्रमिति के परत्र जातो तन्निरसन मुख ब्रह्म कमितो अनिशे अपि परत्र जातो तन्निरसन मुख ब्रह्म कमितो अनिशे अपि द्रष्टुं किमिदमिति वा मुह्यति सति अनिशे अपि द्रष्टुं किमिदमिति वा मुह्यति सति चच्छादाजो ज्ञात्वा सपदि परमो या जवनिकाम् चच्छादाजो ज्ञात्वा सपदि परमो या जवनिकाम् इतिरेतिरे अतर्के निज महिमनि सुप्रमितिके परत्र जातो तन्निरसन मुख ब्रह्म कमितो अनिशेऽपि द्रष्टुं किमिदमिति वा मुह्यति सति चच्छादाजो ज्ञात्वा सपदि परमो अजाजवनिकाम् इतिरेसे अतर्के निज महिमनि सुप्रमितिके परत्र जातो तन्निरसन मुख ब्रह्म कमितो अनिशेऽपि द्रष्टुं किमिदमिति वा मुह्यति सति चच्छादाजो ज्ञात्वा सपदि परमो याजमनिकाम् इतिरेसे अतर्के निज महिमनि सुप्रमितिके परत्र जातो तन्निरसन मुख ब्रह्म कमितो अनिशेऽपि द्रष्टुं किमिदमिति वा मुह्यति सति चच्छादाजो ज्ञात्वा सपदि परमो जाजमनिकाम् धन्यवाद इति एक परिभाव रे हीरा इसे हीरा व सरस्वती को पति ब्रह्मा को अतर्के अतीत निज महिमानी जहाँ का महिमा सो प्रमिति के स्वयं प्रकाशित एवं आनंदमय परत्र अतीत अजात प्रकृति अतत अप्रासंगिक निरसन मुख जहाँ अप्रासंगिक ब्रह्मज वेदर चरम सिद्धांत द्वारा मित्र ज्ञानवान अनिशे अक्षम हुई अपि ओ द्रष्टुम दर्शन करिया किम कण इदम यही इति एहि प्रकार बा किंबा मोहयति सति मोहित होई चच्छाद उन्मोचन कले अजह भगवान श्री कृष्ण ज्ञान्त्वा जानिपारी सपदि तत्क्षणात् ब्रह्मा सर्वश्रेष्ठ अजाजवनिकाम माया जवनिका शुक्रणवाद परम ब्रह्म तर्कर अगोचर से स्वयं प्रकाश आनंदमय एवं जड़ प्रकृतिर अतीत वेदांत द्वारा अभांतर ज्ञान निरस्त हले ताकू जाणी हुए जो भगवान का महिमा समस्त चतुर्भुज विष्णुमूर्ति प्रकाश द्वारा प्रतिष्ठित होता ताद्वारा सरस्वती ईश्वर ब्रह्मा मोहित होता से मन कले यह कौन एवं तापर से आ दर्शन पर्यंत करिपारे ना से भगवान श्रीकृष्ण ब्रह्मा का अवस्था बुझिपारी जोगमाया का जवनिका उन्मोचन कले भावार्थ रे दुई पेज भावार्थ चार पेज तेणु आम अल्प अल्प कर आलोचना करवा ब्रह्मा संपूर्ण रूपे मोहित हो जाते सी जे कौन देखुले से किसी बुझीपार एवं तापरे से मध्य आउ किछि देखि पारले नाही ब्रह्मा का अवस्था बुझिपारि भगवान श्रीकृष्ण से जोगमाया का जवनिका संवरण कले यही श्लोक ब्रह्मा को ईरेश बोली संबोधन करा जाइछि ईरा सरस्वती एक नाम अटे एवं ईरेश होती प्रति ब्रह्मा तेणु ब्रह्मा होती सबुठार बुद्धिमान किंतु सरस्वती प्रति ब्रह्मा मध्य श्रीकृष्ण द्वारा मोहित होते से बहुत चेष्टा करी मध्यम भगवान श्रीकृष्ण को बुझिपारे ना प्रथम गोपाल बालक मैने बाछुरी और श्रीकृष्ण स्वयं जोगमाया द्वारा आच्छादित होते यही जोगमाया पर बाछुरी और गोपाल बालक मान द्वितीय दल टी प्रकाश कले जो मैंने कि श्रीकृष्ण विस्तार थे तापर से मैंने बहुत चतुर्भुज रूप प्रदर्शन कले वर्तमान ब्रह्मा को महाच्छन्न अवस्था दर्शन करी भगवान श्रीकृष्ण से जोगमाया को अपसारित कले कई मन करपारती जे श्रीकृष्ण माया को संवरण कले बोली जहाँ कहगला ताकि महामाया किंतु श्री विश्वनाथ चक्रवर्ती ठाकुर मंतव्य देखते ताले जोगमाया जहाँ द्वारा श्रीकृष्ण बेले बेले प्रकाशित हमें बेले बेले अप्रकाशित हमें जो शक्ति बास्तव को आच्छादित करोसी अवास्तव वस्तु प्रदर्शन करती से होती महामाया किंतु जो शक्ति द्वारा परम सत्य बेले बेले प्रकाशित हमें बेले बेले अप्रकाशित हमें से होती जोगमाया तेणु यही श्लोक अजा शब्द द्वारा जोगमाया को इंगित कर बहुत बड़ परफेक्ट रही आम सुविधा जी पाठ करवा तेणु ये रही भगवान जो देखुं ब्रह्मा भगवान जो शक्ति सब देखुं ब्रह्मा स्तब्ध हो जाती ब्रह्मा स्तब्ध पूर्व वर्णना कर एकादश तीमित इंद्रिय एगार जाक इंद्रिय स्तब्ध हो जाती किसी शुणी पार ना किसी देखी पार ना किसी कही पार ना चल पार ना ये अवस्था तेणु ये सब देखी भगवान जानपरसन सब तेणु ब्रह्मा कौन भगवान कौन कले ना जो जोगमाया रही जोगमाया को नहीं गले चच्छाद चच्छाद कहले जोगमाया को इति इरेश अतर्के इरेश इरा इरा सरस्वती देवी सरस्वती देवी स्वामी हूँ ब्रह्मा तेणु सरस्वती हूँ भगवान पत्नी पुणी ब्रह्मा पत्नी केमी हे आम श्री श्रीमद गौरवंद साई महाराज कहती दुई प्रकार सरस्वती रही जो हूँ चिद सरस्वती आ जो हूँ जड़ा सरस्वती तेणु ये जो ईरा हिसाब से कहुई ईरा हिसाब से जड़ा सरस्वती जड़ ज्ञान जो मैंने प्रदान करती सरस्वती देवी तेणु ब्रह्मा
କୁହାଯାଏ ବ୍ରହ୍ମାଙ୍କର ଦୁଇ ଜଣ ପତ୍ନୀ ଅଛନ୍ତି, ଜଣେ ହେଉଛନ୍ତି ସାବିତ୍ରୀ ଆଉ ଜଣେ ହେଉଛନ୍ତି ସରସ୍ୱତୀ। ତେଣୁ ଇରା ଈଶ ବୋଲି କାହିଁକି କୁହାଗଲା ନା, ବ୍ରହ୍ମା ଯିଏକି ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେ ମଧ୍ୟ ଚିନ୍ତା କରିପାରୁନି ବ୍ରହ୍ମାଙ୍କର ଭଗବାନଙ୍କର ଶକ୍ତି, ଏତେ ଶକ୍ତି ରହିଛି ଭଗବାନଙ୍କର ଅତର୍କ୍ୟ ତର୍କର ମହାଭାରତ ବର୍ଣ୍ଣନା କରାଯାଇଛି। ଯେଉଁ ଭଗବାନଙ୍କ ସବୁକିଛି ହେଉଛି ତର୍କର ଅଗୋଚର, ଅଚିନ୍ତ ଖଡ଼ୁଛି ଭାବା ନ ତାଂ ତର୍କେଣ ଯୋଜେ। ଆମର ଚିନ୍ତା ଶକ୍ତି ଯେଉଁ ରହିଛି, ଚିନ୍ତା କରିବାର ଗୋଟେ ଶକ୍ତି ରହିଛି, କେତେ ପର୍ଯ୍ୟନ୍ତ ଆମେ ଚିନ୍ତା କରିପାରିବା ତାର ଉର୍ଦ୍ଧ୍ୱରେ ଯେଉଁ, ସେଟାକୁ ଅତର୍କ ବୋଲି କୁହାଯାଉଛି। ଅଚିନ୍ତ ଖଡ଼ୁଛି ଭାବା ନ ତାଙ୍କ ତର୍କେଣ ଯୋଜେ, ତାଙ୍କୁ ଆମେ ତର୍କରେ ଜାଣିପାରିବା ନାହିଁ ଭଗବାନ, ଏଭଳି ତର୍କର ଅଗୋଚର। ତେଣୁ ବ୍ରହ୍ମା ଯେତେବେଳେ ଏହିପରି ଭାବରେ ସ୍ତବ୍ଧ ହୋଇଯାଇଛନ୍ତି, ଭଗବାନ ତାଙ୍କୁ ନିଜର ରୂପକୁ ଦେଖାଉଛନ୍ତି। ତେଣୁ ଇତି ମାନେ ଏହିଭଳି ଭାବରେ ଇରେଷା ଅତର୍କୋ, ଇରା କହିଲେ ସରସ୍ୱତୀ ଦେବୀଙ୍କର ଯେ ଈଶ ବ୍ରହ୍ମା, ସିଏ ମଧ୍ୟ ଚିନ୍ତା କରିପାରିଲେ ନାହିଁ ଅତର୍କ୍ୟ। ନିଜ ମହିମାନେ ସ୍ୱ ପ୍ରମିତିକେ, ଭଗବାନଙ୍କର ଯେଉଁ ମହିମା ରହିଛି ଏଇଟାକୁ କେହି ଜାଣିପାରିବେ ନାହିଁ ଭଗବାନଙ୍କର। ଭଗବାନ ଯଦି ନ ଜଣେଇବେ ଭଗବାନଙ୍କୁ କେହି ଜାଣିପାରିବେ ନାହିଁ। ତେଣୁ ଭଗବାନ ସ୍ୱ ମହିମାନି, ଭଗବାନଙ୍କର ଯେଉଁ ମହିମା, ଭଗବାନଙ୍କର ଯେଉଁ ରହିଛି, ଯେଉଁ ଶକ୍ତି ଇତ୍ୟାଦି ସବୁ ରହିଛି, ଇଏ ଭଗବାନ ଯଦି ନ ଜଣେଇବେ, ନାହିଁ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ ମୂଢ଼ୋୟଂ ନା ବି ଜାଣନ୍ତି ଲୋକମାନ ଜମ ଭୟମ। ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, ସବୁଠାରେ ଭଗବାନ ଥିଲେ ମଧ୍ୟ ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ। ତେଣୁ ଭଗବାନ ପ୍ରହ୍ଲାଦଙ୍କ ପାଖରେ ପ୍ରକାଶିତ ହୁଅନ୍ତି, ହିରଣ୍ୟକଶିପୁ ପାଖରେ ପ୍ରକାଶିତ ହୁଅନ୍ତି ନାହିଁ। ତେଣୁ ଭଗବାନଙ୍କୁ କୃପା ନହେଲେ ଭଗବାନ ତାଙ୍କ ପାଖରେ ପ୍ରକାଶିତ ହେବେ ନାହିଁ। ତେଣୁ ସ୍ୱ ପ୍ରମିତିକେ, ସ୍ୱୟଂ ପ୍ରକାଶ ଆନନ୍ଦମୟ ସିଏ ଭଗବାନ। ତେଣୁ ପରତ୍ର ଅଜ ଅତୋ ଅତନ୍ ନିରସନ ମୁଖ ବ୍ରହ୍ମକମିତୌ, ଆମର ଚିନ୍ତାର ଅତୀତ ପରତ୍ର ଅଜାତ ଏ ପ୍ରକୃତି ଯେଉଁ ରହିଛି, ଭଗବାନଙ୍କର ଯେଉଁ ଦୁଇ ପ୍ରକାର ପ୍ରକୃତି ରହିଛି, ଗୋଟେ ହେଉଛି ଅନ୍ତରଙ୍ଗା ପ୍ରକୃତି ଆଉ ଗୋଟେ ହେଉଛି ବହିରଙ୍ଗା ପ୍ରକୃତି। ତେଣୁ ଭଗବାନ ତାଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତିରେ ସେ ସବୁ ଲୀଳା କରନ୍ତି, ଅନ୍ତରଙ୍ଗା ପ୍ରକୃତି ସହିତ ଭଗବାନ ତାଙ୍କର ଲୀଳା କରନ୍ତି। ଏ ଭୌତିକ ଜଗତ ଯାହା ସବୁ ହେଉଛି ଏଇଟା ହେଉଛି ବହିରଙ୍ଗା ପ୍ରକୃତି, ଭଗବାନଙ୍କ ବହିରଙ୍ଗା ପ୍ରକୃତି। ବହିରଙ୍ଗା ପ୍ରକୃତିରକୁ କେହି ବୁଝିପାରିବେ ନାହିଁ ଅନ୍ତରଙ୍ଗା କଥା କ'ଣ କୁହାଯିବ, ବହିରଙ୍ଗା ଶକ୍ତି ଯେଉଁ ରହିଛି ଭଗବାନଙ୍କର ତାକୁ ମଧ୍ୟ କେହି ବୁଝିପାରିବେ ନାହିଁ। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି ଯେ ନାନ୍ଦଂ ବିଦା ମହମି ମୁନୟ ପ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ, ପୁରୁଷ ଭଗବାନଙ୍କ ଯେଉଁ ମାୟାବଳ ରହିଛି ସେଇଟାର କିଏ ଅନ୍ତ ପାଇପାରୁନାହାନ୍ତି, ଆଉ ଯେଉଁ ଭଗବାନଙ୍କର ଉନ୍ନତ ଶକ୍ତି ଅଛି ତା କଥା କିଏ କହିବ। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କର ବ୍ରହ୍ମକମିତୌ କହିଲେ ବେଦର ଚରମ ସିଦ୍ଧାନ୍ତ ଦ୍ୱାରା ଯେଉଁ ଜ୍ଞାନ ଆମେ ପ୍ରାପ୍ତ ହେଉଛେ ତା'ଠାରୁ ଉର୍ଦ୍ଧ୍ୱ ଜ୍ଞାନ ଭଗବାନ, ବେଦରେ ଭଗବାନ ବେଦ ଦ୍ୱାରା ଜଣେ ଜାଣିପାରିବ ନାହିଁ ଭଗବାନ କହିଲେ ନା ବେଦେନ ତପସା, ବେଦ ଜଣେ ଅଧ୍ୟୟନ କରିଦେଲେ ଯେ ଭଗବାନ ଜାଣିଯିବ ତା ନୁହଁ। ତେଣୁ ଅନିଶ ହେଲେ ଅକ୍ଷମ ହୋଇଗଲେ, ଦେଖିବା ପାଇଁ ଜାଣିବା ପାଇଁ ବୁଝିବା ପାଇଁ ଅକ୍ଷମ ହୋଇଗଲେ ବ୍ରହ୍ମା। କିମ୍ ଇଦମ୍ ଇତି, ଇ କ'ଣ ସବୁ। ତେଣୁ ଏହିଭଳି ଭାବରେ ମୁହ୍ୟତି, ଯେତେବେଳେ ମୋହ ହୋଇଗଲେ ବ୍ରହ୍ମା, ସେତେବେଳେ ଚଚ୍ଛାଦୌ, ଚଚ୍ଛାଦା କହିଲେ କ'ଣ କଲେ ଉନ୍ମୋଚନ କଲେ ଭଗବାନ ତାଙ୍କର ମାୟା ଶକ୍ତିକୁ ଅପସାରିତ କଲେ, ଯାହାଫଳରେ କି ଭଗବାନ ବ୍ରହ୍ମା ସବୁ ଜାଣିବେ ଭଗବାନଙ୍କୁ। ତେଣୁ ଅଜ ସ୍ୱଚ୍ଛାଦ ଅଜ ଯେଉଁ କୁହାଯାଉଛି, ଅଜ କହିଲେ ଭଗବାନ, ଭଗବାନ ଅଜ କାହିଁକି ନା ଭଗବାନଙ୍କର ଜନ୍ମ ନାହିଁ। କାଲି ଆଲୋଚନା ହେଉଥିଲା ଯେ କେବେ ଜୀବ ଏ ଭୌତିକ ଜଗତକୁ ଆସିଲା। ତେଣୁ ଜୀବ ପ୍ରକୃତି ସବୁବେଳେ ପାଇଁ ରହିଛି, ଜୀବ ଭଗବାନ ଯେଉଁଭଳି ଭାବରେ ଅଜ, ଜୀବ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ଅଂଶ ହୋଇଥିବାରୁ ସିଏ ମଧ୍ୟ ଅଜ। କିନ୍ତୁ ଭଗବାନ ମାୟା ମୋହିତ ହୁଅନ୍ତି ନାହିଁ, ମାୟାର ସେ ହେଉଛନ୍ତି ଈଶ, ସେ ମାୟାକୁ ନିଜ ଅଧୀନରେ ରଖିଛନ୍ତି। କିନ୍ତୁ ଆମେ ମାୟା ମୋହିତ ହୋଇଯାଉଛେ, ଭଗବାନ ଯଦିଓ ଅଜ ଆମେ ଯଦିଓ ଅଜ, କିନ୍ତୁ ଭଗବାନ ଆଉ ଆମ ଭିତରେ ତଫାତ୍ ହେଉଛି ଏଇଟା, ଆମେ ମାୟା ଦ୍ୱାରା ମୋହିତ ହୋଇଯାଉଛେ କିନ୍ତୁ ଭଗବାନ ମାୟା ମୋହିତ ହୁଅନ୍ତି ନାହିଁ। ନିରସ୍ତ କୁହକମ୍, ନିରସ୍ତ ଏଇ ଯେଉଁ ମାୟା ଯେଉଁ ରହିଛି, ଏ ମାୟା ଦ୍ୱାରା ଆମେ ସମସ୍ତେ ବଶୀଭୂତ ହୋଇକି ରହିଛନ୍ତି, କିନ୍ତୁ ଭଗବାନ ସେ ମାୟାକୁ ନିଜ ଅଧୀନରେ ରଖିଛନ୍ତି। ତେଣୁ ଚଛାଦ ଅଜୋ ଜ୍ଞାତା ସପଦି ପରମ ଅଜା ଜବନିକା, ଅଜା ଅଜା କହିଲେ ମାୟାର ଜବନିକା, ମାୟା ଜବନିକା ଏ ମାୟାକୁ କୁହାଯାଉଛି, ଇଏ ହେଉଛି ଯୋଗମାୟା, ଭଗବାନ ଯୋଗମାୟା ଦ୍ୱାରା ରହିଛନ୍ତି, ଆବୃତ ହୋଇକି ରହିଛନ୍ତି ଭଗବାନ। ଭଗବାନ କେହି ଜାଣିପାରିବେ ନାହିଁ ଯୋଗମାୟାରେ ଆବୃତ ହୋଇକି ରହିଛନ୍ତି, ନାମ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ, ଭଗବାନ ଯୋଗମାୟା ଦ୍ୱାରା ଆଚ୍ଛାଦିତ ହୋଇକି ରହିଛନ୍ତି। ତେଣୁ ଯେତେବେଳେ ଭଗବାନ ସେ ଯୋଗମାୟାକୁ ଅପସାରିତ କଲେ, ସେତେବେଳେ ବ୍ରହ୍ମା ଭଗବାନ ବୁଝିପାରିବେ, ତାଙ୍କର ଆଉ ଚିନ୍ତା ହୋଇପାରିଲା ନାହିଁ, ସେ ସ୍ତବ୍ଧ ହୋଇଗଲେ। ତେଣୁ ଏହିଭଳି ଭାବରେ ବିରାଟ ବଡ଼ ଯେଉଁ ଦେଇଛନ୍ତି ପ୍ରଭୁପାଦ ଭାବାର୍ଥ ଦେଇଛନ୍ତି, ସେଥିରେ ସେ କହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କ ଶକ୍ତି ମାୟା ଶକ୍ତି ବା ସ୍ୱରୂପ ଶକ୍ତି ଏକ ଅଟେ, କିନ୍ତୁ ତାହା ବିଚିତ୍ର ରୂପେ ପ୍ରକାଶିତ ହୁଏ। ହ୍ରାସ ଶକ୍ତି ବିବିଧୈବ ଶୂୟତେ, ଭଗବାନଙ୍କର ଶକ୍ତି ଅନେକ ପ୍ରକାର ରହିଛି। ବୈଷ୍ଣବ ଏବଂ ମାୟାବାଦୀମାନଙ୍କ ମଧ୍ୟରେ ପାର୍ଥକ୍ୟ ଏହି ଯେ ମାୟାବାଦୀମାନେ କହନ୍ତି ମାୟା ଏକ, କିନ୍ତୁ ବୈଷ୍ଣବମାନେ ତା'ର ବୈଚିତ୍ର୍ୟ ଦର୍ଶନ କରନ୍ତି। ମାୟା ଏକ ହେଲେ ମଧ୍ୟ ଯଦିଓ ଭଗବାନଙ୍କର ଯୋଗମାୟା ବା ଅନ୍ତରଙ୍ଗ ଶକ୍ତି ବା ଯୋଗମାୟା ଏବଂ ବହିରଙ୍ଗ ଶକ୍ତି ବା ଯେଉଁ ଦୁର୍ଗା ଶକ୍ତି, ଏ ଦୁର୍ଗା ଶକ୍ତି ସେଇ ଅନ୍ତରଙ୍ଗ ଶକ୍ତିର ବିସ୍ତାର, ସେଇ ତା'ର ବିସ୍ତାର ହେଉଛନ୍ତି ବହିରଙ୍ଗ ଶକ୍ତି। କିନ୍ତୁ ବୈଷ୍ଣବମାନେ ତାଙ୍କର ବୈଚିତ୍ର୍ୟ ଦର୍ଶନ କରନ୍ତି, ଯେଉଁମାନେ ମାୟାବାଦୀମାନେ ସେମାନେ କହନ୍ତି ଭଗବାନଙ୍କ ଶକ୍ତି, ଭଗବାନ ଶକ୍ତିମାନ, ଭଗବାନ ଶକ୍ତି ଏକ ଅଲଗା ନାହିଁ, ଏଇଭଳି ଭାବରେ କହନ୍ତି ଶକ୍ତି ଗୋଟିଏ ମାୟା ଗୋଟିଏ। କିନ୍ତୁ ବୈଷ୍ଣବମାନେ ତା'ର ବୈଚିତ୍ର୍ୟକୁ ଦର୍ଶନ କରନ୍ତି, ବୈଚିତ୍ର୍ୟରେ ମଧ୍ୟ ଐକ୍ୟ ରହିଛି। ରୂପନାଥ ମହାରାଜ ଉଦାହରଣ ଦେଉଛନ୍ତି, ଯେପରି ଗୋଟିଏ ଗଛରେ ଅନେକ ପତ୍ର ଫୁଲ ଫଳ ରହିଛି, ସେହିପରି ମାୟା ଶକ୍ତିର ବିଭିନ୍ନ ବୈଚିତ୍ର୍ୟ ରହିଛି। ସୃଷ୍ଟିରେ ନାନା ପ୍ରକାର ଶକ୍ତିର ଆବଶ୍ୟକତା ହୁଏ। ଆଉ ଏକ ଦୃଷ୍ଟାନ୍ତ ଦେଇ କୁହାଯାଇପାରେ ଯେ ଗୋଟିଏ ଯନ୍ତ୍ରରେ ତା'ର ସମସ୍ତ ଅଂଶଗୁଡ଼ିକ ଲୁହା ହୋଇପାରେ, କିନ୍ତୁ ସେଗୁଡ଼ିକ ମଧ୍ୟରେ ବିଭିନ୍ନତା ରହିଛି ଏବଂ ସେ ଯନ୍ତ୍ରଟି ନାନା ପ୍ରକାରର କାର୍ଯ୍ୟ କରିପାରେ। ସମସ୍ତ ଯନ୍ତ୍ରଟି ଲୁହାରେ ତିଆରି ହେଲେ ମଧ୍ୟ ତା'ର ଗୋଟିଏ ଅଂଶ ଗୋଟିଏ ପ୍ରକାର କାର୍ଯ୍ୟ କରେ, ତ ଅନ୍ୟ ଅଂଶଟି ଅନ୍ୟ ଭାବରେ ଗୋଟିଏ ପ୍ରକାର କାର୍ଯ୍ୟ କରେ। ଯନ୍ତ୍ର ଯେ କି ଭାବେ କାର୍ଯ୍ୟ କରୁଛି ତାହା ସେ ଜାଣେ ନାହିଁ, ଏଇଟା ଯିଏ ନ ଜାଣିଛି ସେ କହିପାରେ ଯେ ସବୁଯାକ ଲୁହା ଅଟେ, କିନ୍ତୁ ତା ସତ୍ତ୍ୱେ ବି ସବୁକିଛି ଲୁହା ହେଲେ ମଧ୍ୟ ଯନ୍ତ୍ରଟିରେ ବିଭିନ୍ନ ଉପାଦାନ ରହିଛି ଏବଂ ଯେଉଁ ଉଦ୍ଦେଶ୍ୟରେ ଯେଉଁ ଯନ୍ତ୍ରଟି ତିଆରି କରାହୋଇଥିଲା ସେହି ଉଦ୍ଦେଶ୍ୟ ସାଧନ ପାଇଁ ବିଭିନ୍ନ ଅଂଶଗୁଡ଼ିକ ବିଭିନ୍ନ ଭାବରେ କାର୍ଯ୍ୟ କରେ। ଗୋଟିଏ ଚକ ଏହିପରି ଘୁରେ, ଅନ୍ୟଟି ଅନ୍ୟ ପ୍ରକାର ଘୁରେ, ଏହିପରି ପ୍ରତିଟି ଅଂଶ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ଫଳରେ ଯନ୍ତ୍ରଟିର କାର୍ଯ୍ୟ ଚାଲୁ ରହିଥାଏ, ତା ଫଳରେ ଯନ୍ତ୍ରଟିର ବିଭିନ୍ନ ଅଂଶଗୁଡ଼ିକର ବିଭିନ୍ନ ନାମ ଦିଆଯାଇଥାଏ, ଏଇଟା ଚକ, ସେଇଟା ସ୍କ୍ରୁ, ପୁଣି ଗୋଟେ ଗୋଟେ ଚକ୍ର ନାଭି, ଏଇଟା ତେଲ ପକାଇବା ପାଇଁ ଲୁବ୍ରିକେଟର ଇତ୍ୟାଦି। ସେହିପରି ବେଦରେ ବିଶ୍ଳେଷଣ କରାହୋଇଛି ପରାଶ ଶକ୍ତି ବିବିଧେଇବ ସୁଏତି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ, ଏଇଟା ସ୍ୱତଃସ୍ୱତଃ ନିଶ୍ଚିତ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଶକ୍ତି ରହିଛି भगवान खुद की समा नहीं करे नहीं ना तथा समस्या अधिक न तथा कार्य न तस् कार्य करण विद्यते भगवान जो कार्य सब रही बुझीपर ना आम जो भौतिक जगत जो कार्य कारण सब रही गोटे कार्य आ गोटिकर कारण जमी उदाहरण स्वरूप वृक्ष वृक्षर वृक्षटा हूँ गोटे कार्य तार कारण हूँ मंजी मंजीरु वृक्ष हूँ कि वृक्ष कार्य है से पुणी गोटे कारण हो जाए बहुत मंजी बाहर एवं से मंजी पुणी बहुत वृक्ष बाहर तेनाली भाव में कार्य कारण सब भौतिक जगत जहाँ देखा से सब कार्य कारण रही किंतु भगवान ये कार्य कारण ऊर्धरे भगवान के कारण नहाँ भगवान समस्त कारण कह ईश्वर परम कृष्ण सच्चिदानंद विग्रह अनादिराद गोविंद सर्व कारण कारण सब कारण से कारण ताकर कि कारण नहाँ सी होती पराश शक्ति भगवान को शक्ति होती ये भाव एवं भगवान सहित कहीं सामान हो पारे ना आर्धकता कौन कह तथा समस्या अधिक से दिश्यते पराश शक्ति विविध शूयते भगवान शक्ति बहुत प्रकार रही स्वाभाविक ये सब स्वाभाविक शक्ति पायापी चेष्टा करना से शक्ति स्वयं रही पाखे कृष्ण का शक्ति विचित्र अटंती से विभिन्न भाव में कार्य करविधा शब्द द्वारा ता ही इंगित करेणु एठार वैचित्र मध्य ऐक्य परिलक्षित हुए यहीपर भाव जोगमाया और महामाया एक शक्तिर दुईट अंग अटंती दुई शक्ति विभिन्न भाव कार्य करती संधिनी संभित एवं ह्रादिनी शक्ति कृष्ण सचित आनंद शक्ति जोगमाया पृथक अटंती संधिनी संभित लादिनी भगवान जो अंतरंग शक्ति रही तीन भाग में विभक्त करगवान जो सच्चिद आनंद कहुची सच्चिदानंद भगवान सच्चिदानंद कहले सदर्श संधिनी भगवान जो संधिनी शक्ति रही शक्ति द्वारा से सब रही संधिनी शक्ति सत् सत्क सब रही चिदंश संभित पूर्ण जो ज्ञान जो रही भगवान जो ज्ञान शक्ति ये सरस्वती देवी भगवान ज्ञान शक्ति दुई प्रकार सरस्वती कही गोटे जड़ा सरस्वती आ गए चित सरस्वती जड़ा सरस्वती स्वामी हो ब्रह्मा कि चित सरस्वती स्वामी हो भगवान विष्णु गोटे देखी नेट्रे कहले विष्णु बहुत बहुत अच्छा पत्नी तो सी गोटे देदेले ब्रह्मा भगवान किए जान भगवान तत्व को लक्ष्मी सहस्र सतसंग ब्रह्म सेव्य मान लक्ष लक्ष लक्ष्मी शक्ति अच्छी भगवान लक्ष्मी लक्ष्मी और सरस्वती दुज भितर रही भितर रही कौन देखते टे भितर द्वेष रही लक्ष्मी सरस्वती लक्ष्मी लक्ष्मी हूँ धन धनर सी मालिकाणी धन ऐश्वर्य किंतु सरस्वती देवी हूँ विद्या ऐश्वर्य से समग्र से वीर्य से दस्य श्रेय ज्ञान ज्ञानर अधिष्ठात देवी हूँ सरस्वती देवी तेणु जोटि लक्ष्मी अच्छा से सरस्वती न था जो सरस्वती था लक्ष्मी न था कह जाए कि साधारण भाव में यहाँ कह जाए कि भगवान जो अच्छा समस्त रे खाली लक्ष्मी सरस्वती रे नुह जिते शक्ति रही भगवान षड़ेश्वर्य रही सबकि रे तेणु जो भगवान भक्त सी विद्वान व्यक्ति सी धनी व्यक्ति यहाँ प्रश्न पचार भागवत दशम स्कंद अठाशी अध्याय प्रश्न पचार किए परीक्षित महाराज ଯେ ଯେ ଭଗବାନଙ୍କର ଯେଉଁମାନେ ଭକ୍ତ, ଭଗବାନ ହେଉଛନ୍ତି ଲକ୍ଷ୍ମୀପତି, ଭଗବାନ ହେଉଛନ୍ତି ଲକ୍ଷ୍ମୀଙ୍କର ପତି, ସରସ୍ୱତୀଙ୍କର ମଧ୍ୟ ପତି ସିଏ, କିନ୍ତୁ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ସେ ଶ୍ଳୋକ ପ୍ରଶ୍ନ ପଚାରିଛନ୍ତି ଯେ ଭଗବାନ ଦେବାସୁର ମନୁଷ୍ୟେଷୁ ଯେ ଭଜନ୍ତି ଅଶିବଂ ଶିବଂ, ଦେବ ଦେବତାମାନେ ଅସୁରମାନେ ଏବଂ ମନୁଷ୍ୟମାନେ ସମସ୍ତେ ତାଙ୍କର ଉପରେ ରହିଛନ୍ତି ନା ଦେବତା, ଦେବତାମାନଙ୍କ ଉପରେ ମଧ୍ୟ ଦେବତା ରହିଛନ୍ତି, ତେଣୁ ସମସ୍ତେ ପ୍ରାୟ ଭଜନ୍ତି ଅଶିବଂ ଶିବଂ, ଅଶିବ ଶିବ ଶିବ ଯଦିଓ ଶିବ ହେଉଛନ୍ତି ମଙ୍ଗଳମୟ, କିନ୍ତୁ ସେ ଦେଖାଯାଆନ୍ତି ଅମଙ୍ଗଳ ଭଳି, ବିଭିନ୍ନ ଅମଙ୍ଗଳ ସ୍ଥାନରେ ସବୁ ରହନ୍ତି ଅଶିବଂ ବୋଲି କୁହାଯାଉଛି, କିନ୍ତୁ ଯେଉଁମାନେ ସେ ଶିବଙ୍କୁ ଆରାଧନା କରନ୍ତି ପ୍ରାୟସ୍ତେ ଧନୀନୁ ଭୋଜା, କିନ୍ତୁ ସେମାନେ ସବୁ ଧନୀ ହୋଇଯାଆନ୍ତି, ଶିବଙ୍କର କୌଣସି ଗୃହ ନାହିଁ, ଗୃହ ନାହିଁ, ଆମର ମହାରାଜ କହୁଥିଲେ, ହରିଦ୍ୱାର ମହାରାଜ କହୁଥିଲେ ତାଙ୍କର ଶିବଜୀଙ୍କ ପତ୍ନୀ ପାର୍ବତୀ ବହୁତ ଅନୁରୋଧ କଲେ, ଆମେ ତ୍ରିଲୋକର ସ୍ୱାମୀ, ଆପଣ ସବୁବେଳେ ଏଇ ବୃକ୍ଷ ମୂଳେ ରହିଛନ୍ତି, ପଟବୃକ୍ଷ ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧରେ, ଏ ଚତୁର୍ଥ ସ୍କନ୍ଧରେ ସେ ପଟବୃକ୍ଷରେ ବର୍ଣ୍ଣନା କରାଯାଇଛି, 100 ଯୋଜନ ବିସ୍ତୃତ, 100 ଯୋଜନ କହିଲେ 800 ମାଇଲ 1200 କିଲୋମିଟର ସେ ବଟବୃକ୍ଷ ରହିଛି, ଏବଂ ଉଚ୍ଚତା ହେଉଛି 75 ଯୋଜନ, ଏବଂ ଏତେ ବିରାଟ ବଡ଼ ବୃକ୍ଷ, ଗୋଟିଏ ନିଡ଼ ବର୍ଜିତ, ଗୋଟିଏ ନିଡ଼ ଗୋଟିଏ ବସା ବି ନାହିଁ, ପକ୍ଷୀର ବସା ନାହିଁ ସେଠି, ଏବଂ ତାପ ବର୍ଜିତ, ସେଠି କୌଣସି ତାପ ନାହିଁ, ଖରାଦିନେ ସେଠି ଏୟାର କଣ୍ଡିସନ, ଅଟୋମେଟିକ ଏୟାର କଣ୍ଡିସନ ରହିଛି ସେଇଟା, ତେଣୁ ପାର୍ବତୀ ଦେବୀ ବହୁତ ଅନୁରୋଧ କଲା ପରେ ଶିବଜୀ ଗୋଟିଏ ଗୃହ ବଡ଼ ବହୁତ ଫାଷ୍ଟ କ୍ଲାସ୍ ଗୋଟେ ଆପାର୍ଟମେଣ୍ଟ କଲେ, କିନ୍ତୁ ସେଠି ଯେତେବେଳେ ଯିବା ପାଇଁ ବସିଛନ୍ତି ସେତେବେଳେ ଭକ୍ତ ଆସିଲେ ପ୍ରାର୍ଥନା କଲେ, ଶିବଜୀ ଆଶୁତୋଷ ଭଗବାନ ବେଲପତ୍ର ପାଣି ଟିକେ ଦେଇଦେଲେ, ଶିବଜୀ ପଚାରିଲେ କ'ଣ ଦରକାର, ନା ପ୍ରଭୁ ସେ ଆପାର୍ଟମେଣ୍ଟଟା ମୋତେ ଦିଅନ୍ତୁ, କିନ୍ତୁ ଯେଉଁଟା ତିଆରି କରିଥିଲେ ତାକୁ ଦେଇଦେଲେ, ତାଙ୍କର ଗୋଟେ ବସା ଗୃହ ମଧ୍ୟ ନାହିଁ ଶିବଜୀଙ୍କର। ଥରେ ପାର୍ବତୀ ସବୁବେଳେ ଶିବଜୀଙ୍କୁ ଅନୁରୋଧ କରନ୍ତି ଯେ ଆପଣ ସବୁବେଳେ ଖାଲି ଭଗବାନଙ୍କର ନାମରେ ବ୍ରତ ରହିଲେ, ଗୃହସ୍ଥ ଆମେ ରହିଛେ, ଆମର କିଛି ଗୃହସ୍ଥ କର୍ତ୍ତବ୍ୟ ରହିଛି, କିଛି ବ୍ରାହ୍ମଣ ଭୋଜନ ଇତ୍ୟାଦି ପ୍ରଦାନ କରିବା, ଦାନ ଧର୍ମ ଇତ୍ୟାଦି କରିବା, ଏଇଟା ଆମର କର୍ତ୍ତବ୍ୟ, ଆଉ ଖାଲି ସବୁବେଳେ ଭଗବାନଙ୍କର ଚିନ୍ତା କଲେ ଆଉ ଏସବୁ କାର୍ଯ୍ୟ କଲେ ନାହିଁ, ତେଣୁ ଶିବଜୀ କହିଲେ ଆମେ ଭଗବାନଙ୍କର ଆରାଧନା କରୁଛେ, ଆଉ କିଛି କରିବାର ଆବଶ୍ୟକତା ନାହିଁ, କିନ୍ତୁ ପାର୍ବତୀ ବହୁତ ଅନୁରୋଧ କଲା ପରେ ଶିବଜୀ କହିଲେ ଠିକ୍ ଅଛି, ବହୁତ ବ୍ରାହ୍ମଣ କ'ଣ ମଗେଇବା ଡକେଇବା, ଆମେ ଗୋଟିଏ ବ୍ରାହ୍ମଣକୁ ଡାକୁଛି, ତୁମେ ତାଙ୍କୁ ଖାଇବାକୁ ଯଦି ଦେଇଦେଇପାରିବ ତାହେଲେ ଅନ୍ୟ ବ୍ରାହ୍ମଣମାନଙ୍କୁ ଡାକିବା, କହି ସେ ଡାକିଲେ କାହାକୁ, ଅଗସ୍ତ୍ୟ ଯିଏ ସମୁଦ୍ରକୁ ଚଳୁ କରୁଥିଲେ ସିଏ ଅଗସ୍ତ୍ୟକୁ ଡାକିଲେ, ତେଣୁ ଅଗସ୍ତ୍ୟ ଆସିଲେ, ଅଗସ୍ତ୍ୟ ଆସି ଯେତେବେଳେ ଖାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ପାର୍ବତୀ ଦେବୀ, ସିଏ ହେଉଛନ୍ତି କ'ଣ ଅନ୍ନପୂର୍ଣ୍ଣା, ସମସ୍ତଙ୍କୁ ସେ ଖାଦ୍ୟ ଦେଉଛନ୍ତି, ତେଣୁ ସିଏ ଚିନ୍ତା କଲେ କ'ଣ ଆମକୁ ବୁଢ଼ା ଲୋକ କ'ଣ ଖାଦ୍ୟ ଦେଇପାରିବେ, ଅସୁବିଧା କ'ଣ ହେବ ବୋଲି କହିକିରି ରୋଷେଇବାସ ଚାଲିଛି, ବହୁତ ଜୋରରେ ଭୋଜନ ସବୁ ହେଇଛି ବ୍ୟବସ୍ଥା କରି, ଯେଉଁ ସବୁ ଆଣି ଦେଲାବେଳକୁ ବହୁତ ଗୁଡ଼ାଏ ଆଇଟମ୍ ଆଣିକି ଦେଲାବେଳକୁ ପୁଣି ଯାଇ ପହଞ୍ଚିଲା, ମାନେ ଯାଇକିରି ଆଉ ସେକେଣ୍ଡ ଟାଇମ୍ ଆଣିଲାବେଳକୁ ନାହିଁ ସବୁ ସରିଗଲାଣି, ଯେ 7 ସମୁଦ୍ରକୁ ଚଳୁ କରିଦେଉଥିଲେ ତାଙ୍କ ପାଇଁ କ'ଣ ଅଛି, ତେଣୁ ପାର୍ବତୀଙ୍କର ଚିନ୍ତା ପଡ଼ିଗଲା, ଯେତେ ପୁରୀ ଛାଡ଼ିଲେ ମଧ୍ୟ ଯେତେ ହାଲୁଆ କଲେ ଯେତେ କଲେ ସରିଯାଉଛି, ଆହୁରି ନିହତ ହେଉଛି, ତେଣୁ ଶିବଜୀଙ୍କୁ କହିଲେ ଆଉ ଦେଇ ହେଉନି, କ'ଣ ଟିକେ ବ୍ୟବସ୍ଥା କରନ୍ତୁ, ଆମେ ତୁ କହୁଥିଲି ଏଇସବୁ ଧନ୍ଦାରେ ପଡ଼ ନାହିଁ ବୋଲି, ତେଣୁ ଶିବଜୀ ଭଗବାନଙ୍କର ଆରାଧନା କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ତେଣୁ ଯେତେବେଳେ ଶିବଜୀଙ୍କର ଭଗବାନଙ୍କୁ ସ୍ମରଣ କରୁଛନ୍ତି, ଭଗବାନ ବ୍ରାହ୍ମଣ ଉପରେ ଗୋଟି ବ୍ରାହ୍ମଣ ରୂପରେ ବ୍ରାହ୍ମଣ ରୂପେ ଆସି ପହଞ୍ଚିଗଲେ। କହିଲେ ବାବା, ଭଗବାନ ବୋଲି ସେ ଜାଣିନାହାନ୍ତି, ଗୋଟେ ବ୍ରାହ୍ମଣ ରୂପେ ଆସିଛନ୍ତି। ବାବା ମୋତେ କ୍ଷୁଦା ହେଉଛି, ମୋତେ କିଛି ଖାଦ୍ୟ ମୋର ଦରକାର, ବହୁତ ଦିନ ମୁଁ ଖାଇନାହିଁ। ସୁଜ କହିଲେ, ଦେଖ ଜଣେ ବ୍ରାହ୍ମଣକୁ ଦେଇହେଉନି, ଆଉ ଜଣେ ବ୍ରାହ୍ମଣ ଆସିଗଲେଣି, ଦିଅ ତାଙ୍କୁ କ'ଣ ଖାଇବା ପାଇଁ ଦିଅ। ତାଙ୍କୁ ପୁଣି ବସେଇଲେ, ତାଙ୍କୁ କିଛି ଖାଇବାକୁ ଦେଲେ, ତାଙ୍କୁ ତ ଦିଆ ଚାଲିଛି, ମାନେ ବଡ଼ ବଡ଼ ପାଇଁ ସବୁ ପୁରୀ ଆଣ୍ଡୁଆ କରିକି ସବୁ ଦେଉଛନ୍ତି ଖାଇବା ପାଇଁ, ତାଙ୍କୁ ଦୁଇ ଚାରିପଟ ଦେଇଦେଉଛନ୍ତି। ଆଉ ଭଗବାନ କ'ଣ କଲେ, ଦୁଇ ଚାରିପଟ ପୁରୀ ଖାଇ ପାଣି ପିଇଦେଲେ, ମାନେ ଚଳୁ କରିଦେଲେ, ତେଣୁ ଚଳୁ କରିଦେଲେ। ଯେତେବେଳେ ଖାଦ୍ୟ ମାନେ ସରିଗଲା, ତାଙ୍କ ଖାଇବା ସରିଗଲା, ଜଣେ ଏକ ପଙ୍କ୍ତିରେ ଯଦି ଭୋଜନ ହେଉଛି, ଆଗ ଜଣେ ଉଠିବେ ନାହିଁ, ସମସ୍ତେ ଏକ ସମୟରେ ଉଠିବା କଥା, ତେଣୁ ଯେତେବେଳେ ଉଠିଗଲେ ଆଉ ସେ ଅବସ୍ଥା ଖାଦ୍ୟ ଖାଇଲେ ନାହିଁ। ତୁମେ ଏବେ ଆସିକି ତୁମ ସରିଗଲା ଖାଦ୍ୟ, ଆଉ ମୁଁ କ'ଣ ରାକ୍ଷସ ହେଇଛି ଖାଉଛି ବସିକି, ଯାଇକି ଭଗବାନ ଉଠିଗଲେ। ତାପରେ ଅବସ୍ଥା କହିଲେ, ଠିକ୍ ଅଛି ମୁଁ ଆଉ ଖାଇବି ନାହିଁ, ଜଣେ ପଳେଇଲେଣି ମାନେ ଆଉ ଖାଇବା ନାହିଁ, ମୋତେ ପିଇବା ପାଇଁ ବ୍ୟବସ୍ଥା କର। ତେଣୁ ଭଗବାନ ତାଙ୍କୁ ନିଜର ସ୍ୱରୂପ ଦେଖେଇଲେ, କାହାକୁ ଅଗସ୍ତିଙ୍କୁ ସ୍ୱରୂପ ଦେଖେଇଲେ, ସ୍ୱୟଂ ଭଗବାନ ସେ ଆସିଛନ୍ତି। ତେଣୁ ତାଙ୍କୁ କହିଲେ ଯେ ବର୍ତ୍ତମାନ ଏତିକି ଯାହା ଖାଇଛ ଖାଇଛ, ପରେ ପିଇବ, ମୁଁ ତୁମକୁ ପିଇବା ବ୍ୟବସ୍ଥା କରିବି, ଶିବଜୀ ଦେଇପାରିବିନି, ମୁଁ ତୁମକୁ ଦେବି। ତେଣୁ ଭଗବାନ ଯେତେବେଳେ ଗୋବର୍ଦ୍ଧନ ଲୀଳାଟି କରିଥିଲେ, ସାତ ଦିନ ସାତ ରାତି ଯେଉଁ ଇନ୍ଦ୍ର ବର୍ଷା କରିଥିଲେ, ଭୀଷଣ ବୃଷ୍ଟି, ସାମାନ୍ୟ ବର୍ଷା ନୁହଁ, ପୁରା ସ୍ତମ୍ଭ ଆକାରରେ ବର୍ଷା ହେଉଥିଲା, ସେ ଜଳ ସବୁ କୁଆଡ଼େ ଗଲା? ଜଳ ଭଗବାନ ୟାଦ କରିଦେଲେ, ମନେ ପକାଇଦେଲେ, ଅଗସ୍ତି ଆସିଗଲେ ତୁମର ପାଣି, ପାଣିର ବ୍ୟବସ୍ଥା ହେଇଗଲା, ତ ପିଇ ଦିଅ। ହଁ ହଁ ଭଗବାନ ଚଳି କରିଦେଲେ, ଜଳ ଜଳ ଦିଅନ୍ତୁ। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି, ଶିବଜୀଙ୍କର ସଙ୍କଟ ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତରେ ମଧ୍ୟ। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଯେ ଦେବାସୁର ମନୁଷ୍ୟସୁ ଯେ ଭଜନ୍ତି ଅଶିବଂ ଶିବଂ ପ୍ରାୟସ୍ତେ ଧନୀନ ବୋଝା, ଯେଉଁମାନେ ଶିବଜୀଙ୍କର କୌଣସି ଧନ ସମ୍ପତ୍ତି ନାହିଁ, ସେ ବୈରାଗ୍ୟ ହେଇକି ରହିଛନ୍ତି, ଜଟା ଜୁଟା ରହିଛି, ତେଲ ଟିକେ ଲଗାଇ ପାରୁନାହାନ୍ତି ମୁଣ୍ଡରେ, ଜଟା ହେଇକି ରହିଛି, ଏଭଳି ଅବସ୍ଥା ତାଙ୍କର। ଆଉ ସାବୁନ କ'ଣ ଲଗେଇ, ତେଲ ଟିକେ ବି ଲଗାଇ ପାରୁନାହାନ୍ତି, ଏଭଳି ଅବସ୍ଥାରେ ରହିଛନ୍ତି। କିନ୍ତୁ ତାଙ୍କର ଯେଉଁମାନେ ଭଜନ କରନ୍ତି ସେମାନେ ବହୁତ ଧନୀ, ବିରାଟ ବିରାଟ ଧନୀ ସବୁ ରହିଛନ୍ତି। ରାବଣ ଲଙ୍କା, ସ୍ୱର୍ଣ୍ଣର ଲଙ୍କା ତିଆରି କରିଥିଲେ, କୁବେର ସେଭଳି ଭାବରେ ସେ ହେଉଛନ୍ତି ଦେବତାମାନଙ୍କର, ସେ ହେଉଛନ୍ତି ଟ୍ରେଜରର କୋଷାଧ୍ୟକ୍ଷ, ବିତ୍ତେଷୁ ଦକ୍ଷ ରାକ୍ଷସମ୍ ବୋଲି କୁହାଯାଉଛି, ଭଗବାନ ଭଗବତ ଗୀତା ଦଶମ ଅଧ୍ୟାୟରେ କହିଛନ୍ତି। ଇଏ ହେଉଛନ୍ତି ଭଗବାନଙ୍କର ବିଭୂତି କୁବେର, ଶିବଜୀଙ୍କର ସେ ହେଉଛନ୍ତି ଅନୁଚର। ତେଣୁ ତାଙ୍କର ଭକ୍ତମାନେ ଏତେ ଧନୀ ହୋଇଯାଉଛନ୍ତି, କିନ୍ତୁ ନନ୍ତୁ ଲକ୍ଷ୍ମୀପତି ହରି, ଲକ୍ଷ୍ମୀପତି ସିଏ ହେଉଛନ୍ତି, ହରି ହେଉଛନ୍ତି ଲକ୍ଷ୍ମୀଙ୍କର ପତି, କିନ୍ତୁ ସେମାନେ ସରସ୍ୱତୀଙ୍କର ଭଜନ କରୁଛନ୍ତି, ଲକ୍ଷ୍ମୀଙ୍କର ଭଜନ କରୁନାହାନ୍ତି ହରି, ସେମାନେ ଲକ୍ଷ୍ମୀ ତାଙ୍କର ଧନ ନାହିଁ, ନିର୍ଦ୍ଧନ ହେଇକି ରହୁଛନ୍ତି, ଦରିଦ୍ର ହେଇକି ରହୁଛନ୍ତି। ତେଣୁ ଏ ପ୍ରଶ୍ନର ଉତ୍ତରରେ ଆମର ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ଶିବଦେବ ଗୋସ୍ୱାମୀ କହୁଛନ୍ତି ଯେ ବହୁତ କଥା ରହିଛି, ତା ଦେହରେ ଗୋଟିଏ କଥା ରହିଛି ଯେ ଭଗବାନଙ୍କର ହରିଙ୍କର ହରି ହେଉଛନ୍ତି କ'ଣ, ହରି ହେଉଛନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ, ହରି ହିଁ ନିର୍ଗୁଣ ସାକ୍ଷାତ, ହରି ହେଉଛନ୍ତି ନିର୍ଗୁଣ, ଏ ଗୁଣରେ ନଥାନ୍ତି ସେ ଭଗବାନ। ଶିବଜୀ ହେଉଛନ୍ତି ତମ ଗୁଣର ଆଶ୍ରୟ କରି ଆସିଛନ୍ତି, ବ୍ରହ୍ମା ରଜଗୁଣକୁ ଆଶ୍ରୟ କରି ଆସିଛନ୍ତି, ବିଷ୍ଣୁ ଯଦିଓ ସତ୍ୟଗୁଣକୁ ଆଶ୍ରୟ କରି ଆସିଛନ୍ତି, କିନ୍ତୁ ତଥାପି ସେ ସତ୍ୟଗୁଣର ଉର୍ଦ୍ଧ୍ୱରେ। ତେଣୁ ହରି ହିଁ ନିର୍ଗୁଣ ସାକ୍ଷାତ ପୁରୁଷ ପ୍ରକୃତି ପର, ସେ ପ୍ରକୃତିର ଉର୍ଦ୍ଧ୍ୱରେ। ସ ସର୍ବଦିକ ଉପଦୃଷ୍ଟା ତଂ ଭଜନ ନିର୍ଗୁଣ ଭବେ, ତେଣୁ ହରିଙ୍କର ଯେଉଁମାନେ ଭଜନ କରିବେ ସେମାନେ ଆଉ ଗୁଣ ଭିତରେ ରହିବେ ନାହିଁ, ସେମାନେ ଗୁଣର ଉର୍ଦ୍ଧ୍ୱକୁ ପଳେଇବେ। ତେଣୁ ଗୁଣର ଉର୍ଦ୍ଧ୍ୱରେ ଯେଉଁ କଥା, ତାଙ୍କର ଯେଉଁ ଶକ୍ତି, ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି, ତାଙ୍କୁ ଯେଉଁମାନେ ଗୁଣ ଭିତରେ ସବୁ ସେମାନେ କେମିତି ଜାଣିବେ, ଜାଣିପାରିବେ ନାହିଁ। ତେଣୁ ଶିବଜୀ ଗୁଣ ଭିତରେ ଥିବାରୁ ସେମାନେ ସେଇ ଗୁଣର ସେମାନେ ପ୍ରାପ୍ତ ହେଉଛନ୍ତି, ଧନ ଇତ୍ୟାଦି ସବୁ ଏଇ ଧନ ଐଶ୍ୱର୍ଯ୍ୟ ସବୁ ତ୍ରିଗୁଣ ଭିତରେ ରହିଛି, ତେଣୁ ସେଇଟାକୁ ସମସ୍ତେ ଦେଖିପାରୁଛନ୍ତି, ହଁ ଶିବଜୀଙ୍କର ଭକ୍ତ ଇଏ ଏତେ ଧନ ପ୍ରାପ୍ତ ହେଇଛି। କିନ୍ତୁ ହରିଙ୍କର ବିଷ୍ଣୁଙ୍କର ଭକ୍ତ ସେ ଯେଉଁ ଧନ ପ୍ରାପ୍ତ ହେଉଛନ୍ତି ସେ ଧନ କେହି ଦେଖିପାରୁନାହାନ୍ତି, ସେ ଭାବୁଛନ୍ତି ଦରିଦ୍ର। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଯତ ଦେଖ ବୈଷ୍ଣବର ବ୍ୟବହାରିକ ଦୁଃଖ ନିଶ୍ଚୟ ଜାଣିବ ତାହା ପରମାର୍ଥ ସୁଖ। ବହୁତ ଐଶ୍ୱର୍ଯ୍ୟ ତାଙ୍କର ରହିଛି, ଭଗବାନ ଯେଉଁଭଳି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେଭଳି ଭାବରେ ସେମାନେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଅନ୍ତି। କିନ୍ତୁ ଯେଉଁମାନେ ଗୁଣ ଭିତରେ ରହିଛନ୍ତି ସେମାନେ ଏଇଟାକୁ ଦେଖିପାରିବେ ନାହିଁ, ସେମାନେ ଭାବନ୍ତି କିନ୍ତୁ ଦରିଦ୍ର ବ୍ୟକ୍ତି ଶ୍ରୀଧର ଶ୍ରୀଧର ଯେଉଁ ମହାପ୍ରଭୁଙ୍କର ରହିଛନ୍ତି ଭକ୍ତ ଶ୍ରୀଧର, ମହାପ୍ରଭୁଙ୍କର ଲୀଳାରେ ଆପଣ କୁହନ୍ତୁ ଏଇ ଶ୍ରୀଧରଙ୍କ କଥା କୁହନ୍ତୁ, ଶ୍ରୀଧର ଯେ ରହିଛି ଆମର ଜଗନ୍ନାଥ ମନ୍ଦିର ରହିଛି ମାୟାପୁରରେ, ଜଗନ୍ନାଥ ମନ୍ଦିର ସେଇ ଯେଉଁ ରହିଛି ସେ ପାଖରେ ରାଜାପୁର, ସେ ପାଖରେ ତାଙ୍କର ରହିଛି କୁଡ଼ିଆ ଖଣ୍ଡେ ଥିଲା, ସେ କୁଡ଼ିଆରେ ମଧ୍ୟ ଫାଇଭ୍ ଷ୍ଟାର୍ ସେଭେନ୍ ଷ୍ଟାର୍ ହୋଟେଲ ଆମର ଜଣେ ମହାରାଜ କହୁଥିଲେ, କେଉଁ ମହାରାଜ ତାଙ୍କ ନା ଭକ୍ତିଚାରୀ ମହାରାଜ, ସେ କହୁଥିଲେ ଆମର ସବୁ ଷ୍ଟାର୍ ହୋଟେଲ ଅଛି, ଫାଇଭ୍ ଷ୍ଟାର୍ ସେଭେନ୍ ଫାଇଭ୍ ଷ୍ଟାର୍ ହୋଟେଲ ମ୍ୟାକ୍ସିମମ୍ କୁହାଯାଏ, ଫାଇଭ୍ ଷ୍ଟାର୍ ହୋଟେଲ ବହୁତ ପଇସା ସେଠି ରହିବା ପାଇଁ। କିନ୍ତୁ ଇଏ ଶ୍ରୀଧର ଯେଉଁ ରହିଥିଲେ ସେଭେନ୍ ଷ୍ଟାର୍ ହୋଟେଲ, ସେଭେନ୍ ଷ୍ଟାର୍ ହୋଟେଲ ମାନେ ଛାତରେ ଦେଖାଯାଉଥିଲା ଆକାଶ ନାହିଁ, ଛାତରେ ନାହିଁ, ସେଭେନ୍ ଷ୍ଟାର୍ ହୋଟେଲ ସେ ତାଙ୍କର ରହୁଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ସାତ ପ୍ରହରିଆ ସାତ ପ୍ରହରିଆ ଭାବ ପ୍ରକାଶ କରିଥିଲେ, ମହାପ୍ରଭୁ ଯଦିଓ ଭଗବାନ ବୋଲି ପରିଚୟ ଦେଉନଥିଲେ କିନ୍ତୁ ଗୋଟେ ଥର ସେ ଦେଇଥିଲେ, ମଝିରେ ମଝିରେ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କରନ୍ତି, ଗୋଟେ ଥର ସାତ ପ୍ରହରିଆ ଭାବ ଦେଖାଇଥିଲେ, ସାତ ପ୍ରହର ମାନେ ଏକୋଇଶ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ସେ ଭାବ ଥିଲା। ସେହି ସମୟରେ ସବୁ ଭକ୍ତମାନଙ୍କୁ ସବୁ ବିଭିନ୍ନ ପ୍ରକାର ତାଙ୍କ ଐଶ୍ୱର୍ଯ୍ୟ ଦେଖାଇଛନ୍ତି, କହିଲେ ଶ୍ରୀଧରଙ୍କୁ ଡାକ, ଶ୍ରୀଧର ନା ଶ୍ରୀଧର କେଉଁଠି, ତାଙ୍କ ଶ୍ରୀଧର କିଏ କେଉଁଠି ନା, ଏ ଗାଁ ମୁଣ୍ଡର ଶେଷରେ ଲାଷ୍ଟକୁ ଯାହାର କୁଡ଼ିଆଟେ ଅଛି ଯାହାର ଛାତ ନାହିଁ ସେମିତିଆ ସେଇ ବ୍ୟକ୍ତି, ସେ ରାତିରେ ସବୁବେଳେ ଭଗବାନଙ୍କର ନାମ କରୁଥିବ, ସେ ଶୋଇବେ ନାହିଁ, ସେ ହେଉଛନ୍ତି ଶ୍ରୀଧର। କଦଳୀ ପତ୍ର, କଦଳୀ ମଞ୍ଜା, କଦଳୀ ଏଇସବୁ ସବୁ ବିକନ୍ତି ସେ, ଏବଂ ଭଗବାନ ସବୁବେଳେ ଯାଇ ତା ସହିତ ଝଗଡ଼ା କରନ୍ତି। ସେ ତାଙ୍କର ଆୟ ଥିଲା ଦିନକୁ ଦୁଇ ପଇସା, ତା ଅଧା ସେ ଗଙ୍ଗା ପୂଜାରେ ଖର୍ଚ୍ଚ କରୁଥିଲେ, ଆଉ ଅଧାରେ ଚଳୁଥିଲେ, ଏବଂ ଭଗବାନ ମହାପ୍ରଭୁ ଯାଇକି ତାଙ୍କ ସହ ସବୁଦିନ ଝଗଡ଼ା କରୁଥିଲେ, ହେ ତୁମେ ଏତେ ପଇସା ନେଇଯାଉଛ, ଏ କଲା ଏଇଟାକୁ କଦଳୀକୁ କଲା ବୋଲି କହନ୍ତି ବଙ୍ଗଳାରେ କଲା। ତେଣୁ ତାଙ୍କ ସହ ଝଗଡ଼ା କରିକିରି ତାପରେ ଆଣିକି ଆସିବେ ବିନା ପଇସାରେ। ତେଣୁ ଶ୍ରୀଧରକୁ ଡାକିଲେ, ମହାପ୍ରଭୁ କହିଲେ, ଶ୍ରୀଧର ତମେ କ'ଣ, ତମେ ବହୁତ ଗରିବ ହୋଇକି ରହିଛ, ସେଭେନ୍ ଷ୍ଟାର୍ ହୋଟେଲ ରହିଛ, ତେଣୁ ତମେ କିଛି ଧନ ନେଟୁ ମୋ ଠାରୁ ନିଅ। ଯେତେ ମହାପ୍ରଭୁ କହିଲେ ମଧ୍ୟ ଶ୍ରୀଧର ମହାରାଜ ଶ୍ରୀଧର ପ୍ରଭୁ ସେ ଭଗବାନ କୌଣସି ଧନ ମାଗିନାହାନ୍ତି, ବହୁତ ସ୍ତୁତି ସୁନ୍ଦର ସ୍ତୁତି ରହିଛନ୍ତି ଭାଗବତରେ, ଶ୍ରୀଧରଙ୍କ ସ୍ତୁତି ବର୍ଣ୍ଣନା କରାଯାଇଛି, ଭଗବାନ ସ୍ତୁତି କରିଛନ୍ତି, ଭଗବାନ ପ୍ରଲୋଭନ ଦେଖାନ୍ତି, ଭଗବାନ ଭକ୍ତଙ୍କର ପରୀକ୍ଷା ନିଅନ୍ତି, ଭଗବାନ ବହୁତ ସହଜରେ ଏସବୁ ଦେଇଦିଅନ୍ତି। କ'ଣ ନା ଭଗବାନ ଯେଉଁ ରହିଛି ରାଜନ ପତି ଗୁରୁ ଅଳଂ ଭଗବତାନ ଯୋଜନା ଦୈବଂ ପ୍ରିୟ କୁଳପତି କୋଚ କିଙ୍କର ଭୋ ମୁକ୍ତି ଦଦାତି କରିଛି ସ୍ମାନ ଭକ୍ତି ଯୋଗଂ। ଏ ଭୌତିକ ଜଗତର ଐଶ୍ୱର୍ଯ୍ୟ ଯେତେ ରହିଛି, ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ନ ନାହକ ପୃଷ୍ଠମ ନ ପାରମେଷ୍ଟ୍ୟମ ନ ସାର୍ବଭୌମ ନ ଯୋଗସିଦ୍ଧିଂ ବା ସ୍ୱର୍ଗଲୋକର ଐଶ୍ୱର୍ଯ୍ୟ ରହିଛି, ସ୍ୱର୍ଗଲୋକର ଐଶ୍ୱର୍ଯ୍ୟ ଉପରେ ରହିଛି ବ୍ରହ୍ମଲୋକର ଐଶ୍ୱର୍ଯ୍ୟ, ସେଇ ବ୍ରହ୍ମା ଭଗବାନଙ୍କ ଐଶ୍ୱର୍ଯ୍ୟ ଦେଖି ମୋହିତ ହୋଇଯାଇଛନ୍ତି, ବ୍ରହ୍ମ ଐଶ୍ୱର୍ଯ୍ୟ ତୁଳନାରେ ଭଗବାନଙ୍କ ଐଶ୍ୱର୍ଯ୍ୟ ତୁଳନାରେ ବ୍ରହ୍ମ ଐଶ୍ୱର୍ଯ୍ୟ କିଛି ନୁହଁ, ତୁଚ୍ଛ ସ୍ତବ୍ଧିଭୂତ ହୋଇଯାଇଛନ୍ତି। କିନ୍ତୁ ସାଧାରଣ ଲୋକ ପାଇଁ ତାଙ୍କର ଐଶ୍ୱର୍ଯ୍ୟ ବହୁତ ରହିଛି, ନ ପାରମେଷ୍ଠ୍ୟମ ନ ସାର୍ବଭୌମ ପୃଥିବୀର ଯେଉଁ ଅଧିପତି ଜଣେ ହେବେ ସାର୍ବଭୌମ ବୋଲି କୁହାଯାଏ, ନ ରସାଧିପତ୍ୟମ ରସାତଳରେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି, ଏସବୁ ଐଶ୍ୱର୍ଯ୍ୟ ଭଗବାନ ବହୁତ ସହଜରେ ପ୍ରଦାନ କରିଦିଅନ୍ତି। ନ ଯୋଗ ସିଦ୍ଧି ନ ନ କ'ଣ ନ ନ ନ ନାକ ପୃଷ୍ଠମ ନ ଏ ଶ୍ଳୋକରେ ଦୁଇଥର କୁହାଯାଇଛି। କ'ଣ କାଳିଆ ପତ୍ନୀ ମାନେ କହିଛନ୍ତି ଏବଂ ବୃତ୍ରାଶ୍ରମ ମଧ୍ୟ କହିଛନ୍ତି ଏ ଶ୍ଳୋକଟି। ନ ନାକ ପୃଷ୍ଠମ ନ ପାରମିଷ୍ଠ ନ ସାର୍ବଭୌମମ ନ ପ୍ରସାଦ ପ୍ରତ୍ୟମ ନ ଯୋଗ ସିଦ୍ଧି। ଯୋଗ ସିଦ୍ଧି ଆମେ ଆଲୋଚନା କରୁଥିଲେ ଅଷ୍ଟା ଆଠଟି ଯୋଗ ସିଦ୍ଧି ରହିଛି ମୁଖ୍ୟ ଏବଂ ଆଉ ଦଶଟି ରହିଛି ଗୌଣ ଯୋଗ ସିଦ୍ଧି। ଆଉ ମଧ୍ୟ ଅନେକ ଯୋଗ ସିଦ୍ଧି ସବୁ ରହିଛି ଏଇଟାକୁ ମଧ୍ୟ ସେମାନେ ନିଅନ୍ତି ନାହିଁ। ନ ଯୋଗ ସିଦ୍ଧି ନ ପୁନର୍ଭବଂ ବା ମୁକ୍ତି ମଧ୍ୟ ପ୍ରଦାନ କଲେ ମଧ୍ୟ ସେମାନେ ନିଅନ୍ତି ନାହିଁ। ତେଣୁ ଭଗବାନ ବହୁତ ସହଜରେ ଏସବୁ ପ୍ରଦାନ କରିଦିଅନ୍ତି ମୁକ୍ତି ଦାଦାଜୀ କହିଛି ସ୍ମନ ଭକ୍ତି ଯୋଗ କିନ୍ତୁ ଭକ୍ତିଟା ଏତେ ସହଜରେ ଦିଅନ୍ତି ନାହିଁ। ଭାଗବତ ପଞ୍ଚମ ସ୍କନ୍ଧରେ ଏକଥା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ନ ନ ଭକ୍ତି ଯୋଗ। ତେଣୁ କାହିଁକି କଥାଟି କହୁଛନ୍ତି ନା ଯେତେବେଳେ ପଞ୍ଚମ ସ୍କନ୍ଧରେ ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ପଞ୍ଚମ ସ୍କନ୍ଧରେ ଭଗବାନ ଋଷଭଦେବଙ୍କ କଥା କୁହାଯାଇଛି। ଋଷଭଦେବ ଋଷଭଦେବ ଯେଉଁ ଆସୁଛନ୍ତି ଇଏ ହେଉଛନ୍ତି କେଉଁଠୁ ଆସିଲେ ପ୍ରିୟବ୍ରତଙ୍କର ପ୍ରିୟବ୍ରତଙ୍କ ବଂଶରେ ଆସୁଛନ୍ତି। ପ୍ରିୟବ୍ରତଙ୍କ ପୁତ୍ର ହେଉଛନ୍ତି ଅଗ୍ନିଦ୍ର ତାଙ୍କ ପୁତ୍ର ହେଉଛନ୍ତି ନାଭି ତାଙ୍କ ପୁତ୍ର ହେଉଛନ୍ତି ଋଷଭଦେବ। ପ୍ରିୟବ୍ରତଙ୍କ ପୁତ୍ର ମାନେ କିଏ ମନୁ ବଂଶରେ ପ୍ରିୟବ୍ରତଙ୍କର ଏଇଭଳି ଭାବରେ ସବୁ ଭଗବାନଙ୍କ ଅବତାର ରହିଛି। ଏବଂ ପ୍ରିୟବ୍ରତଙ୍କର ଯେଉଁ କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନ ପାଦ ସେଠି ଭଗବାନ ଧ୍ରୁବଙ୍କ ପାଖରେ ଆସି ଉପସ୍ଥିତ ହୋଇଛନ୍ତି ଧ୍ରୁବ ପ୍ରତି କୃପା କରୁଛନ୍ତି। ଏ କଥା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ସେତେବେଳେ ସେ ନିଜକୁ ଭାବୁଛନ୍ତି ପ୍ରକୃତରେ ଆମେ ଏତେ ଭାଗ୍ୟହୀନ ଆମେ ଏତେ ଭାଗ୍ୟ ନାହିଁ ଭଗବାନଙ୍କୁ ଆମେ ପ୍ରାପ୍ତ ହୋଇପାରୁନାହିଁ ଏ କଥା ଚିନ୍ତା କରୁଛନ୍ତି। ସେଥିପାଇଁ ଏ ଶ୍ଳୋକଟି କହିଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ତମଠୁ ଭାଗ୍ୟବାନ ଆଉ କେହି ନାହାନ୍ତି ଅଧିକା ନାହାନ୍ତି କାରଣ ଭଗବାନ ଏସବୁ ବହୁତ ସହଜରେ ପ୍ରଦାନ କରିଦିଅନ୍ତି ଐଶ୍ୱର୍ଯ୍ୟ କିନ୍ତୁ ଭକ୍ତିକୁ ଏତେ ସହଜରେ ପ୍ରଦାନ କରନ୍ତି ନାହିଁ। ଯେଉଁ ଭକ୍ତି ମାଧ୍ୟମରେ ତୁମେ ଭଗବାନଙ୍କୁ ତୁମର ତୁମେ ବଶୀଭୂତ କରିଦେଇଛ ରାଜାଙ୍କୁ ତୁମର କେତେବେଳେ ତୁମର ମାଲିକ ହେଇକି ସେ ରହିଛନ୍ତି ତୁମର ଗୁରୁ ହେଇକି ସେ ରହିଛନ୍ତି କେତେବେଳେ ତୁମର କୁଳପତି ହେଇକି ରହିଛନ୍ତି ତୁମର ଦୈବ କୁଳପତି କୁହ କିଙ୍କର ତୁମର କିଙ୍କର ହେଇକି ମଧ୍ୟ ସେ କାର୍ଯ୍ୟ କରୁଛନ୍ତି ଶାନ୍ତିଦୂତ ହିସାବରେ ଯାଇକରି ଶାନ୍ତି ପ୍ରଦାନ ମାନେ ଦୂତ ସନ୍ଦେଶ ପ୍ରଦାନ କରିଛନ୍ତି ହସ୍ତିନାପୁରରେ। ତେଣୁ ଏହିଭଳି ଭାବରେ ଭଗବାନ ଏତେ ସହଜରେ ଭକ୍ତି ଦିଅନ୍ତି ନାହିଁ। ଭଗବାନ ପରୀକ୍ଷା କରନ୍ତି ନୃସିଂହଦେବ ପ୍ରହ୍ଲାଦ ମହାରାଜ ପରୀକ୍ଷା କରୁଥିଲେ ତୁମେ କିଛି ମୋଠାରୁ ଐଶ୍ୱର୍ଯ୍ୟ ନିଅ ମୁଁ ବର ପ୍ରଦାନ କରିବା ଭିତରେ ଶ୍ରେଷ୍ଠ ମୋଠାରୁ କିଛି ଐଶ୍ୱର୍ଯ୍ୟ ଗ୍ରହଣ କର କିନ୍ତୁ ପ୍ରହ୍ଲାଦ କହିଲେ ପ୍ରଭୁ ମୋତେ ଏଇ ବର ଦିଅନ୍ତୁ ଏତିକି ଦିଅନ୍ତୁ ମୋର କାମନା ହେଉଛି ଏଇଟା ଯେ କ'ଣ ପ୍ରହ୍ଲାଦ କ'ଣ କାମନା କଲେ ପ୍ରଭୁ ମୋତେ ଏତିକି ପ୍ରଦାନ କରନ୍ତୁ ବର ଦିଅନ୍ତୁ ଯେ ମୋର କୌଣସି କାମନା ଜାତ ନ ହଉ ମୋର କୌଣସି କାମନା ଜାତ ନ ହଉ। ଶ୍ରୀଧର ପ୍ରଭୁ ମଧ୍ୟ ସେଇଭଳି ଭାବରେ ମହାପ୍ରଭୁ ସେ କହିବେ ପ୍ରଭୁ ମୋର କୌଣସି ଦରକାର ନାହିଁ ମୁଁ ସେଇ ଯେଉଁ ଛାତ ରହିଛି ସେଭେନ୍ ଷ୍ଟାର ହୋଟେଲ ରହିଛି ସେତିକି ମୋର ଆଉ କ'ଣ ଦରକାର ନାହିଁ। ପ୍ରଭୁ ସବୁବେଳେ ଯେଉଁ ମୋ ସହିତ ଆପଣ ଆସି ଝଗଡ଼ା କରୁଥିଲେ କଦଳୀ ନେବା ପାଇଁ ବା କଦଳୀ ପତ୍ର ପତ୍ର ନେବା ପାଇଁ ଏସବୁ ନେବା ପାଇଁ ଯେଉଁ ଝଗଡ଼ା କରୁଥିଲେ ଆପଣ ସେଗୁଡ଼ିକ ଝଗଡ଼ା କରିଥାନ୍ତି ସେ ତେଣୁ ମହାପ୍ରଭୁଙ୍କ ଲୀଳା ଆଜିଠୁ ଆମେ ଆରମ୍ଭ କରିବା। ମହାପ୍ରଭୁଙ୍କ ଲୀଳା ତ ଆସିବ 21 ତାରିଖରେ ତେଣୁ ମହାପ୍ରଭୁ ନବଦ୍ୱୀପରେ ଯେଉଁ ବିଭିନ୍ନ ସବୁ ଲୀଳା କରିଥିଲେ ପ୍ରସଙ୍ଗକ୍ରମେ ଆମେ ସବୁ ଆଲୋଚନା କରିବା। ଆମର ଶ୍ରୀଚନ୍ଦ ବରବନ୍ଧୁ ସେ ମହାରାଜ କହନ୍ତି ଆମେ ଯେ ଭାଗବତ ପାଠ କରୁଛେ ଏ ପରୋକ୍ଷ ଭାବରେ ମହାପ୍ରଭୁଙ୍କର କଥା ହିଁ ଚାଲିଛି। ଏଠି ପରୋକ୍ଷ ଭାବରେ ମହାପ୍ରଭୁଙ୍କ କଥା ହିଁ ଭଗବାନ ରାମଚନ୍ଦ୍ର କଥା ଚାଲିଛି ମହାପ୍ରଭୁଙ୍କ କଥା ହିଁ ଚାଲିଛି। ତେଣୁ ବିଶେଷ ଭାବରେ ଆମେ ଗୌରଙ୍ଗ ମହାପ୍ରଭୁଙ୍କର 21 ତାରିଖରେ ତାଙ୍କ ବିଷୟରେ ଆଲୋଚନା କରିବା ତା ପରଦିନ ତାଙ୍କର ଲୀଳା ସବୁ ଆଲୋଚନା କରିବା। ତେଣୁ ଆଜିଠୁ କିଛି କିଛି ଯେମିତି ସୁବିଧା ହେବ ମହାପ୍ରଭୁଙ୍କର ମହାପ୍ରଭୁଙ୍କର ଇଚ୍ଛା ରହିଛି ଆମେ ତାଙ୍କ ଲୀଳାକୁ କିଛି କିଛି ପ୍ରକାଶ କରିବା ନା ଆମ କଥା କିଛି ବିଶ୍ରାମ ଦେବା ପୂର୍ବରୁ କାହାର କିଛି ଆଉ କହିବାର ଅଛି କିଛି ତାହେଲେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ଜୟ ଦାୟୀ ଗୌର ପ୍ରମାନନ୍ଦେ।
एकादशी तिथि की।